ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଶହୀଦ ଦିବସ ଅବସରରେ ଭଗତ ସିଂ, ରାଜଗୁରୁ ଏବଂ ସୁଖଦେବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ. ନିୟମିତ ବ୍ୟାୟାମ ଏବଂ ସାଇକେଲ ଚାଳନାକୁ ଦୈନନ୍ଦିନ ଜୀବନଶୈଳୀରେ ସାମିଲ କରିବାକୁ ଆହ୍ୱାନ ଦେଲେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ. ଆଗାମୀ ଦଶନ୍ଧି ପାଇଁ ଅନୁକୂଳ ଶକ୍ତି ପରିବେଶ ସୁନିଶ୍ଚିତ କରିବା ଭାରତର ପ୍ରମୁଖ କୂଟନୈତିକ ଉଦ୍ଦେଶ୍ୟ ବୋଲି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ. ଇସ୍ରାଏଲ୍ର ବିମାନ ଆକ୍ରମଣରେ ହମାସର ରାଜନୈତିକ ନେତା ସଲାହ ଅଲ୍ ବରଦାୱିଲ୍ ନିହତ ଏବଂ ଏଫ୍ଆଇବିଏ ପୁରୁଷ ଏସୀୟ କପ୍ 2025 ପାଇଁ ଯୋଗ୍ୟତା ଅର୍ଜନ କଲା ଭାରତୀୟ ବାସ୍କେଟ୍ବଲ୍ ଦଳ. ଭାରତୀୟ ସ୍ୱାଧୀନତା ସଂଗ୍ରାମର ତିନିଜଣ ବିପ୍ଳବୀ ଶହୀଦ ଭଗତ ସିଂ, ଶିବରାମ ରାଜଗୁରୁ ଏବଂ ସୁଖଦେବ ଥାପରଙ୍କୁ ଦେଶ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି. ଏହି ବିପ୍ଳବୀଙ୍କୁ ବ୍ରିଟିଶ ସରକାର 1931 ଆଜିର ଦିନରେ ଲାହୋରର କେନ୍ଦ୍ରୀୟ ଜେଲ୍ରେ ଫାଶୀ ଦେଇଥିଲେ। 1928 ଡିସେମ୍ବର 17 ତାରିଖରେ ଲାହୋରରେ ବ୍ରିଟିଶ ପୁଲିସ ଅଧିକାରୀ ଜେପି ସାଣ୍ଡର୍ସଙ୍କୁ ହତ୍ୟା ଅଭିଯୋଗରେ ଏହି ତିନିଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା। ବିପ୍ଳବୀଙ୍କ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରି ପ୍ରତିବର୍ଷ ମାର୍ଚ୍ଚ 23 ତାରିଖରେ ସମଗ୍ର ଦେଶରେ ଶହୀଦ ଦିବସ ପାଳନ କରାଯାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ଅବସରରେ ତିନିଜଣ ଯାକ ବିପ୍ଳବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏକ ଭିଡ଼ିଓ ସେୟାର କରି ପ୍ରଧାନମନ୍ତ୍ରୀ ସେମାନଙ୍କର ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସେମାନଙ୍କ ବଳିଦାନ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି।
राजगुरु और सुखदेव के बलिदान की गाथा देश के बच्चे बच्चे की जुबान पर। शहीद दिवस पर मैं देश के लिए अपना सर्वस्व न्योछावर करने वाले सभी वीर वीरांगनाओं को कृतज्ञ राष्ट्र की तरफ से भावांजलि अर्पित करता हूं।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ରାମ ମନୋହର ଲୋହିଆଙ୍କ ଜନ୍ମବାର୍ଷିକୀରେ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଡକ୍ଟର ଲୋହିଆଙ୍କୁ ଜଣେ ଦୂରଦର୍ଶୀ ନେତା, ସ୍ୱାଧୀନତା ସଂଗ୍ରାମୀ ଏବଂ ସାମାଜିକ ନ୍ୟାୟର ପ୍ରତୀକ ବୋଲି ବର୍ଷ୍ଣନା କରିଛନ୍ତି। ଦେଶ ପ୍ରତି ତାଙ୍କର ଅବଦାନକୁ ସ୍କରଣ କରି ଶ୍ରୀ ମୋଦି କହିଛନ୍ତି, ଡକ୍ଟର ଲୋହିଆ ଗରିବ ଲୋକଙ୍କ ସଶକ୍ତିକରଣ ଏବଂ ଏକ ଶକ୍ତିଶାଳୀ ଭାରତ ଗଠନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ନିୟମିତ ବ୍ୟାୟାମ ଏବଂ ସାଇକେଲ ଚାଳନାକୁ ଦୈନନ୍ଦିନ ଜୀବନଶୈଳୀରେ ସାମିଲ କରିବାକୁ ଆହ୍ୱାନ ଦେଇଛନ୍ତି। ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ୍ ଅଭିଯାନକୁ ଆଜି ଲକ୍ଷ୍ନୌଠାରେ ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି, ସାଇକେଲ ଚାଳନା ଦ୍ୱାରା ମାନସିକ ଏବଂ ଶାରୀରିକ ସୁସ୍ଥତା ବୃଦ୍ଧି ପାଇଥାଏ, ପରିବେଶ ସୁରକ୍ଷିତ ରଖିବାରେ ମଧ୍ୟ ଏହା ସହାୟକ ହୋଇଥାଏ ବୋଲି ସେ କହିଛନ୍ତି।
साइकिल पोल्यूशन का सॉल्यूशन भी है, साइकिल फिट रहने का मंत्र है। साइकिलिंग से मेंटली और फिजिकली फिटनेस भी बढ़ती है, साइकिलिंग से फ्यूल की बचत होती है और हमारा विदेशी हुडियामण भी बचता है। इसलिए मैं देश के सभी नागरिक को आह्वान करता हूँ कि हर संडे 1 घंटे के लिए साइकिलिंग करें और अपने स्वयं को फिट रखें।
ଏହି ଅବସରରେ ଡକ୍ଟର ମାଣ୍ଡବ୍ୟ 3 କିଲୋମିଟର ପର୍ଯ୍ୟନ୍ତ ସାଇକେଲ ଚାଳନା କରିଥିଲେ। କାର୍ଯ୍ୟକ୍ରମରେ 400ରୁ ଅଧିକ ସାଇକେଲ ଚାଳକ ଅଂଶଗ୍ରହଣ କରି ଏକ ସୁସ୍ଥ ଏବଂ ସକ୍ରିୟ ଜୀବନଶୈଳୀ ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା ପ୍ରଚାର କରିଥିଲେ। ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ 4200ରୁ ଅଧିକ ସାଇକେଲ ଚାଳନା ଅଭିଯାନ ଆୟୋଜିତ ହେବା ସହ ଏଥିରେ ପାଖାପାଖି 2 ଲକ୍ଷ ଲୋକ ଅଂଶଗ୍ରହଣ କରିଥିବା ଜଣାପଡ଼ିଛି। ଆଗାମୀ ଦଶନ୍ଧି ପାଇଁ ଅନୁକୂଳ ଶକ୍ତି ପରିବେଶ ସୁନିଶ୍ଚିତ କରିବା ଭାରତର ପ୍ରମୁଖ କୂଟନୈତିକ ଉଦ୍ଦେଶ୍ୟ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ମୁମ୍ବାଇଠାରେ ଗତକାଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ଜୟଶଙ୍କର କହିଛନ୍ତି, ଶିଳ୍ପନୀତି, ରପ୍ତାନୀ ନିୟନ୍ତ୍ରଣ ଏବଂ ଶୁଳ୍କ ବିବାଦର ବାସ୍ତବତା ସହ ଆଜି ସମଗ୍ର ବିଶ୍ୱ ସଂଘର୍ଷ କରୁଛି। ତେବେ ବିଶ୍ୱର 5ମ ବୃହତ୍ତମ ଅର୍ଥନୀତି ଭାବେ ଭାରତ ଏକ ବ୍ୟାପକ ଏବଂ ବିବିଧ ଶକ୍ତି ସମ୍ପର୍କ ବିକଶିତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସବକା ସାଥ ସବକା ବିକାଶର ଚିନ୍ତାଧାରା ମଧ୍ୟ ଦେଶର ବୈଦେଶିକ ନୀତି କ୍ଷେତ୍ରରେ ପ୍ରଯୁଜ୍ୟ ବୋଲି ସେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ରୁଷ ୟୁକ୍ରେନ୍, ଇସ୍ରାଏଲ୍ ଇରାନ୍, ପଶ୍ଚିମ ଗଣତାନ୍ତ୍ରିକ ରାଷ୍ଟ୍ର ଦକ୍ଷିଣ ବିଶ୍ୱ, ବ୍ରିକ୍ସ ଏବଂ କ୍ୱାଡ୍ ଦେଶମାନଙ୍କ ସହିତ ଏକାସଙ୍ଗରେ ଯୋଗାଯୋଗ ରକ୍ଷା କରିବାରେ ଭାରତ ବିଶ୍ୱର ଅଳ୍ପ କେତୋଟି ଦେଶ ମଧ୍ୟରେ ଅନ୍ୟତମ। ପ୍ରତିରକ୍ଷା ଓ ନିରାପତ୍ତା ଭଳି ସମ୍ବେଦନଶୀଳ କ୍ଷେତ୍ରରେ ମଧ୍ୟ ଭାରତ କୂଟନୈତିକ ସମ୍ପର୍କକୁ ସୁଦୃଢ଼ କରିପାରିଛି ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗାଜାର ଖାନ୍ ୟୁନିସ୍ଠାରେ ଇସ୍ରାଏଲ୍ର ବିମାନ ଆକ୍ରମଣରେ ହମାସର ରାଜନୈତିକ ନେତା ସାଲାହ ଅଲ୍ ବରଦାୱିଲ୍ ନିହତ ହୋଇଛନ୍ତି। ହମାସ ଏବଂ ପାଲେଷ୍ଟାଇନ୍ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ହମାସ ନେତା ବରଦାୱିଲ୍ଙ୍କୁ ଲକ୍ଷ୍ୟ କରି ଦକ୍ଷିଣ ଗାଜାର ଏହି ଅଞ୍ଚଳରେ ଇସ୍ରାଏଲ୍ ପକ୍ଷରୁ ଆକ୍ରମଣ କରାଯାଇଥିଲା। ଏଥିରେ ବରଦାୱିଲ୍ଙ୍କ ପତ୍ନୀ ମଧ୍ୟ ନିହତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଗାଜାର ବିଭିନ୍ନ ଅଞ୍ଚଳରେ ଗତକାଲି ସକାଳୁ ଇସ୍ରାଏଲ୍ର ବିମାନ ଆକ୍ରମଣରେ 32 ଜଣ ପାଲେଷ୍ଟାଇନ୍ ଅଧିବାସୀଙ୍କର ମୃତ୍ୟୁ ହୋଇଛି। ଅସ୍ତ୍ରବିରତି ଚୁକ୍ତିର ସମୟସୀମା ଶେଷ ହେବା ପରେ ଗାଜା ଉପରେ ଇସ୍ରାଏଲ୍ ପକ୍ଷରୁ ଆକ୍ରମଣ ତୀବ୍ର ହୋଇଛି। ଇତିମଧ୍ୟରେ ହମାସର ଅନ୍ୟ କେତେକ ଉଚ୍ଚପଦସ୍ଥ କାର୍ଯ୍ୟକର୍ତ୍ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଅବଶିଷ୍ଟ ପଣବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ଇସ୍ରାଏଲ୍ ସେନା ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ୟୁଜି 2025 ନିମନ୍ତେ ଅନ୍ଲାଇନ୍ ଆବେଦନ ଫର୍ମ ଦାଖଲ ସମୟସୀମାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରିଛି। ପ୍ରକାଶିତ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା ଦେୟ ଦାଖଲ କରିବା ସମୟସୀମାକୁ ମଧ୍ୟ 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ 26-28 ତାରିଖ ପର୍ଯ୍ୟନ୍ତ ଆବେଦନପତ୍ରରେ ଆବଶ୍ୟକ ସଂଶୋଧନ କରିପାରିବେ। ସୂଚନା ଅନୁଯାୟୀ ଏହି ପ୍ରବେଶିକା ପରୀକ୍ଷା ଚଳିତ ବର୍ଷ ମେ 8 ତାରିଖରୁ ଜୁନ୍ 1 ତାରିଖ ମଧ୍ୟରେ ଦେଶର ବିଭିନ୍ନ କେନ୍ଦ୍ର ଏବଂ ବିଦେଶର 15 ପରୀକ୍ଷା କେନ୍ଦ୍ରରେ କମ୍ପ୍ୟୁଟର ଭିତ୍ତିରେ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଦେଶର ଯେକୌଣସି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କିମ୍ବା ରାଜ୍ୟର ନିର୍ଦ୍ଧାରିତ ବିଶ୍ୱବିଦ୍ୟାଳୟ, ଡିମ୍ଡ ଏବଂ ବେସରକାରୀ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ପାରିବେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆର୍ଏସ୍ଏସ୍ ଗଠନର 100 ପୂର୍ତ୍ତି ଅବସରରେ ଅନେକ କାର୍ଯ୍ୟକ୍ରମ ଆୟୋଜନର ଯୋଜନା କରାଯାଇଛି ବୋଲି ଆର୍ଏସ୍ଏସ୍ର ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବୋଲେ ସୂଚନା ଦେଇଛନ୍ତି। ବେଙ୍ଗାଲୁରୁଠାରେ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭାର 3-ଦିନିଆ ରାଷ୍ଟ୍ରୀୟ ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ସେ ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ ବିଜୟାଦଶମୀଠାରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସାମାଜିକ ସଦ୍ଭାବ ଏବଂ ଜାତୀୟ ଏକତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ତୃଣମୂଳ ସ୍ତରରେ ଜନସମ୍ପର୍କ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ ବୋଲି ଶ୍ରୀ ହୋସବୋଲେ ସୂଚନା ଦେଇଛନ୍ତି। 3 ବରିଷ୍ଠ ତାଲିବାନ ନେତାଙ୍କ ଉପରେ ପୂର୍ବରୁ ଆମେରିକା ଘୋଷଣା କରିଥିବା 10 ଆମେରିକୀୟ ଡଲାର ରାଶିକୁ ପ୍ରତ୍ୟାହାର କରାଯାଇଛି। ଆଫଗାନିସ୍ତାନର ପୂର୍ବତନ ସରକାରଙ୍କ ବିରୋଧରେ ରକ୍ତାକ୍ତ ଆକ୍ରମଣ ପାଇଁ ଦାୟୀ ଏକ ଶକ୍ତିଶାଳୀ ନେଟୱାର୍କର ମୁଖ୍ୟ ଥିବା ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ ସମେତ ଅନ୍ୟ 2 ଉପରେ ଏହି ପୁରସ୍କାର ରାଶି ଘୋଷଣା କରାଯାଇଥିଲା। କାବୁଲ୍ଠାରେ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ମାତିନ୍କ୍ୱାନୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆମେରିକା ସରକାର ହକାନୀ ଅବଦୁଲ ଅଜିଜ୍ ହକାନୀ ଏବଂ ୟାହା ହକାନୀଙ୍କ ଉପରେ ଘୋଷଣା କରିଥିବା ଏହି ରାଶିକୁ ପ୍ରତ୍ୟାହାର କରିଛନ୍ତି। ଅନ୍ୟପକ୍ଷରେ ଇରାନ୍ ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ ଜାକିରି ଜଲାଲି କହିଛନ୍ତି, ତାଲିବାନ ଦ୍ୱାରା ଆମେରିକୀୟ ପଣବନ୍ଦୀ ଜାଜ୍ ଗ୍ଲେଜ୍ମ୍ୟାନ୍ଙ୍କୁ ମୁକ୍ତ କରିବା ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଫଗାନିସ୍ତାନ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେବାରେ ଏଭଳି ପଦକ୍ଷେପ ସହାୟକ ହେବ ବୋଲି ସେ ସୂଚନା ଦେଇଛନ୍ତି। ବୋସ୍ୱାନୀରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ମାନବିକ ସହାୟତା ପଠାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୋସ୍ୱାନା ପାଇଁ ଅତ୍ୟାବଶ୍ୟକ ଔଷଧ, ଅସ୍ତ୍ରୋପଚାର ସାମଗ୍ରୀ, ମଶାଦାନୀ ଏବଂ ଜଳବିଶୋଧକ ଯନ୍ତ୍ର ପଠାଯାଇଛି ବୋଲି ସୂଚନା ଦେଇଛି। ପ୍ରାୟ 10 ଅଧିକ ସାମଗ୍ରୀ ପ୍ରଥମ ପର୍ଯ୍ୟାୟରେ ପଠାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ଅନ୍ୟପକ୍ଷରେ କିରିବେଟ୍ର ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲାଗି ଭାରତ ମାନବିକ ସହାୟତା ମଧ୍ୟ ପଠାଇଛି। ଏଥିରେ 6 ବିଶିଷ୍ଟ ଡାୟାଲିସିସ୍ ୟୁନିଟ୍ ପଠାଯାଇଥିବା କୁହାଯାଇଛି। ଭାରତୀୟ ବାସ୍କେଟବଲ୍ ଦଳ FIBA ପୁରୁଷ ଏସିଆ କପ୍ 2025 ପାଇଁ ଯୋଗ୍ୟତା ଅର୍ଜନ କରିଛି। ବାହାରିନ୍ର ମାନମାସ୍ଥିତ ଖଲିଫା ସ୍ପୋର୍ଟ ସିଟିଠାରେ ଭାରତୀୟ ଦଳ ବାହାରିନ୍କୁ 81-77 ପଏଣ୍ଟରେ ପରାସ୍ତ କରି ଏହି ସଫଳତା ହାସଲ କରିଛି। ଦୁଇ ଦଳ ମଧ୍ୟରେ ଚିତ୍ତାକର୍ଷକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଗଷ୍ଟ 5-17 ତାରିଖ ପର୍ଯ୍ୟନ୍ତ ସାଉଦି ଆରବର ଜେଦାହାଠାରେ ଅନୁଷ୍ଠିତ ହେବାକୁ ଥିବା କଣ୍ଟିନେଣ୍ଟାଲ୍ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ଭାରତ ଜେଦାହା ଯାତ୍ରା କରିବ। ଆଇପିଏଲ୍ର କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ହାଇଦ୍ରାବାଦ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ। ଅନ୍ୟ ଏକ ମ୍ୟାଚ୍ରେ ସନ୍ଧ୍ୟା 7:30 ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚେନ୍ନାଇରେ ପରସ୍କରକୁ ଭେଟିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଶହୀଦ ଦିବସ ଅବସରରେ ଭଗତ ସିଂ, ରାଜଗୁରୁ ଏବଂ ସୁଖଦେବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ। ନିୟମିତ ବ୍ୟାୟାମ ଏବଂ ସାଇକେଲ ଚାଳନାକୁ ଦୈନନ୍ଦିନ ଜୀବନଶୈଳୀରେ ସାମିଲ କରିବାକୁ ଆହ୍ୱାନ ଦେଲେ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ। ଇସ୍ରାଏଲ୍ର ବିମାନ ଆକ୍ରମଣରେ ହମାସର ରାଜନୈତିକ ନେତା ସାଲାହ ଅଲ୍ ବରଦାୱିଲ୍ ନିହତ ଏବଂ FIBA ପୁରୁଷ ଏସିଆ କପ୍ 2025 ପାଇଁ ଯୋଗ୍ୟତା ଅର୍ଜନ କଲା ଭାରତୀୟ ବାସ୍କେଟବଲ୍ ଦଳ। ସମ୍ବାଦ ଶେଷ ହେଲା।